ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍ ଏ। ଦେଶକେ ବିକାଶର ଶିଖରତେ ପହଞ୍ଚବାର୍କେ ଓଡ଼ିଶା ପାଖେ ସବୁ ସାମର୍ଥ୍ୟ ରହିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀଠାରେ ଚାଲିଥିବା ଓଡ଼ିଶା ପର୍ବର ଉଦ୍ଯାପନୀ ଉତ୍ସବଟି ମୁଖିଆ କୁନ ଭାବେ ଯୋଗ ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ ବିଶ୍ୱ ଦରବାରଥି ଓଡ଼ିଶାର ମହତ୍ତ୍ୱକେ ଆହୁରି ବଢ଼ାଯିବା, ରାଜ୍ୟକେ ସମୃଦ୍ଧ ଆଉ ସଶକ୍ତ ଭାବେ ଗଠନ କରାଯିବା, ସବୁ କ୍ଷେତ୍ରନ ଓଡ଼ିଶାର ଲାଗି ଅପାର ସୁଯୋଗ ରହିଛେ। 2036 ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବଛର ପୂରା କରବା, ସେ ସମୟଥି ଓଡ଼ିଶାକେ ଦେଶର ଶ୍ରେଷ୍ଠ 5 ସମୃଦ୍ଧ ଆଉ ସଶକ୍ତ ରାଜ୍ୟ ଭିତରେ ରଖବା ଲାଗି କାମ କରବାର୍କେ ପ୍ରଧାନମନ୍ତ୍ରୀ ସମକୁ ଆହ୍ୱାନ ଦେଇଥିଲେ। ସମାରୋହଟି କେନ୍ଦ୍ର ରେଲ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଆଉ ଅଦ୍ଭୁତ ସଂସ୍କୃତିରେ ସାମିଲ ହେବାଟା ତାଙ୍କର ଲାଗି ସୌଭାଗ୍ୟର ବିଷୟ ବୋଲି କହିଥିଲେ। ସେନ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ପର୍ବ ସମାରୋହଟି ଯୋଗ ଦେଇକରି ଜାତୀୟ ସ୍ତରନ ଓଡ଼ିଶାକେ ଗର୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍। ଗଲା 10 ବଛର ଭିତରେ ନରେନ୍ଦ୍ର ମୋଦିଙ୍କ ସରକାରର ଉନ୍ନୟନମୂଳକ କାମ ଆର୍ ବିକାଶର ସବୁନୁ ଅଧିକା ଲାଭାର୍ଥୀ ଓଡ଼ିଶା ହୋଇଛେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍। ରାଜନୈତିକ ପୃଷ୍ଠଭୂମି ନାଇଥିବାର ପରିବାରର ଜୁଆନ ପିଲାଙ୍କୁ ରାଜନୀତି ଯୋଗ ଦେବାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍। ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମର 116 ନମ୍ବର ସଂସ୍କରଣ ଥି ଗଲାକାଲି ଦେଶର ଲୋକମାନଙ୍କୁ ସମ୍ବୋଧନ କରିକରି ଶ୍ରୀ ମୋଦି କହିଛନ୍ତି ଯେ ଦେଶର ପାଖାପାଖି ଲକ୍ଷେ ଜୁଆନ ପିଲାଙ୍କୁ ରାଜନୀତି ସାଙ୍ଗେ ଯୋଡ଼ବାର ଲାଗି ଆଇବା କିଛି ମାସ ଭିତରେ ସ୍ୱତନ୍ତ୍ର ଅଭିଯାନର ଆୟୋଜନ କରାଯିବା। ଆଇବା ବଛର ସ୍ୱାମୀ ବିବେକାନନ୍ଦଙ୍କର 162 ନମ୍ବର ଜୟନ୍ତୀ ପାଳନ ଅବସରରେ ଦିଲ୍ଲୀନ ବିକଶିତ ଭାରତ ଯୁବ ନେତା ବାର୍ତ୍ତାଳାପ ବାବଦେ ଗୋଟିଏ କାର୍ଯ୍ୟକ୍ରମ ହେବା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଉପରବେଳା ବିଶ୍ୱ ସମବାୟ ସମ୍ମିଳନୀ 2024 ଅନୁଷ୍ଠିତ ହେବା। ସମ୍ମିଳନୀକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବା ସହିତ ଜାତିସଂଘ ଅନ୍ତର୍ଜାତୀୟ ସମବାୟ ବର୍ଷ 2025 ଶୁଭାରମ୍ଭ କରିବେ। ଅନ୍ତର୍ଜାତୀୟ ସମବାୟ ମେଣ୍ଟର 130 ବର୍ଷର ଇତିହାସଟି ଭାରତନ ପହିଲା କରି ବିଶ୍ୱ ସମବାୟ ସମ୍ମିଳନୀ ଆର୍ ସାଧାରଣ ସଭା ଅନୁଷ୍ଠିତ ହେବାର୍କେ ଯାଉଛେ। ସମବାୟ ସଂସ୍ଥାମାନେ ସମ୍କର୍ ଲାଗି ସମୃଦ୍ଧି ସୃଷ୍ଟି କରସନ୍ ବାର୍ତ୍ତା ନେଇକରି ହେଉଥିବାର ଏହି ସମ୍ମିଳନୀ ଆଇବା 30 ତାରିଖ ତକ ଚାଲ୍ବା। ସଂସଦର ଶୀତକାଳୀନ ଅଧିବେଶନ ଆଇଷ୍ଠାନ ମୂଲ ହେଉଛେ। ଇତାର ଆଗରୁ ଗଲାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କର ଅଧ୍ୟକ୍ଷତାତି ହୋଇଥିବା ସର୍ବଦଳୀୟ ବୈଠକଟି 30 ଭିନ୍ ଭିନ୍ ରାଜନୈତିକ ଦଳର ନେତା ସାମିଲ ହୋଇଥିଲେ। ଏଥି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗୃହକାର୍ଯ୍ୟକେ ଠିକ୍ଠାକ୍ ଚଲାବାର ଲାଗି ସବୁ ନେତାଙ୍କର ସହଯୋଗ କାମନା କରିଥିଲେ। ଗୃହର ଆଇନ ଅନୁସାରେ ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା ହେବା ବୋଲି ସେ କହିଛନ୍। ଏହି ଅଧିବେଶନ ଆଇବା ମାସର 20 ତାରିଖରୁ ଚାଲ୍ବା। ଅଧିବେଶନଟି 19 କାର୍ଯ୍ୟଦିବସ ଥିବାର ବେଳେ ୱାକଫ ସଂଶୋଧନ ବିଲ୍ ସହିତ 16 ବିଲ୍ ତାଲିକାଭୁକ୍ତ କରାଯାଇଛି। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବାକାଲିଠାନୁ ମୂଲ ହେବା। ଏଥିଲାଗି ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାତି ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବା। ସବୁ ଦଳର ବିଧାୟକଙ୍କ ସହିତ ଆଲୋଚନା କରାଯାଇକରି ସହଯୋଗ କାମନା କରାଯିବା ଆଉ ଗୃହର ସବୁ କାର୍ଯ୍ୟ ବିଧି ଅନୁସାରେ ସମ୍ପାଦନ ହେବା ବୋଲି ବାଚସ୍ପତି କହିଛନ୍। ଏହି ଅଧିବେଶନ ଆଇବା ମାସର 31 ତାରିଖ ତକ ଚାଲ୍ବା ଆଉ ଏଥି 30 କାର୍ଯ୍ୟଦିବସ ରହିଛି। ଅଧିବେଶନ ସମୟଥି 2024-25 ଆର୍ଥିକ ବଛର ଲାଗି ପହିଲା ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବା। ଆଜି ବିଜେପି ବିଧାୟକ ଦଳ, ବିଜେଡ଼ି ବିଧାୟକ ଦଳ ଆଉ କଂଗ୍ରେସ ବିଧାୟକ ଦଳର ଭିଲ୍ ବୈଠକ ଅନୁଷ୍ଠିତ ହେବା। ନୂଆପଡ଼ା ଜିଲ୍ଲା ଜୋଙ୍ଗ ଥାନା ଇଲାକାନା ଗଲା 23 ତାରିଖ ଦିନ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ କରି ପୁଲିସ୍ ତରଫରୁ 81 ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାଥି କର୍ତ୍ତବ୍ୟଥି ଅବହେଳା କରିଥିବାରୁ ଇନ୍ସପେକ୍ଟର ଇନ୍ଚାର୍ଜଙ୍କୁ ରାଜ୍ୟ ପୁଲିସ୍ ଡିଜି ସସ୍ପେଣ୍ଡ କରିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍। ଝାରସୁଗୁଡ଼ା ଜିଲ୍ଲା ଚନ୍ଦନିମାଲ ଗ୍ରାମ ପଞ୍ଚାୟତର ବରପାଲିଠାରେ ଜନସାଧାରଣଙ୍କର ଉପଯୋଗିତା ସୁବିଧା କେନ୍ଦ୍ରକେ ଗଲାକାଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍। ଆଇବା କିଛି ମାସ ଭିତରେ ବ୍ରଜରାଜନଗରର ସବୁ ଗାଁନ ଇନ୍ତା ଉପଯୋଗିତା ସୁବିଧା କେନ୍ଦ୍ର ନିର୍ମାଣ ହେବା ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ଆଜି ମକ୍ସର ମାସର ଅନ୍ଧାରପଖର ଦଶମୀ ତିଥି ପୁରୀ ଶ୍ରୀମନ୍ଦିରନ ଶ୍ରୀ ବିଗ୍ରହଙ୍କର ପୈତା ଲାଗି ନୀତି ହେବା। ଏଥିଲାଗି ଆଜି ଉପରବେଳା 5 ରାତିର 9 ତକ 4 ଲାଗି ମହାପ୍ରଭୁଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କେ ଲିଙ୍ଗଗତ ହିଂସା ଦୂର କରିବାର ଲାଗି ଆଇସାନୁ ଆଇବା ମାସର 10 ତକ ସଚେତନତା କାର୍ଯ୍ୟକ୍ରମ କରାଯିବା। ଏ ବାବଦେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଚିଠିକେ ନେଇକରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ତରଫରୁ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଆଉ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯାନ ସମେତ ଖାସକରି ମହିଳାମାନଙ୍କର ଉପରେ ଯୌନ ନିର୍ଯାତନା ପ୍ରତିରୋଧକେ ଜୋର୍ ଦିଆଯାଇଛି। ଭାରତ ମହାସାଗର ଆର୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଗଲାକାଲିନୁ ଲଘୁଚାପ ବଳୟ ବଢ଼ିଛେ। ଇଟା ଆଜି ଅବପାତର ରୂପ ନେବା ସହିତ ତାମିଲନାଡୁ ଆଉ ଶ୍ରୀଲଙ୍କା ଆଡ଼କେ ମୁହାଁବା। ଏଥିଲାଗି ତାମିଲନାଡୁ ଆଉ ଆନ୍ଧ୍ରପ୍ରଦେଶର କେତେଟା ଜାଗାନ ଜବର ବର୍ଷା ଆଉ ଓଡ଼ିଶାନ ଆଇବା ବୁଧବାରନୁ ଶୁକ୍ରବାର ତକ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।